প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
যীশুঙ্ক নাম কি মধুর নাম, বিশ্বাসী কেবল তাহা জানিছি। যীশুঙ্ক নাম কি মধুর নাম, বিশ্বাসী কেবল তাহা জানিছি। সে নামরে শান্তি, সে নামে মুক্তি, যে পাইছি তাহা সেই জানিছি। সে নামরে শান্তি, সে নামে মুক্তি, যে পাইছি তাহা সেই জানিছি। যীশুঙ্ক নাম কি মধুর নাম, বিশ্বাসী কেবল তাহা জানিছি। যীশুঙ্ক নাম কি মধুর নাম, বিশ্বাসী কেবল তাহা জানিছি। যীশুঙ্ক নাম স্বর্গীয় নাম, স্বর্গরু তাহা হেলা প্রদান। যীশুঙ্ক নাম স্বর্গীয় নাম, স্বর্গরু তাহা হেলা প্রদান। পাপিঙ্কু পাপরু করে পরিত্রাণ, অনন্ত জীবন সে নামে অছি। পাপিঙ্কু পাপরু করে পরিত্রাণ, অনন্ত জীবন সে নামে অছি। যীশুঙ্ক নাম কি মধুর নাম, বিশ্বাসী কেবল তাহা জানিছি। যীশুঙ্ক নাম কি মধুর নাম, বিশ্বাসী কেবল তাহা জানিছি।
প্রভু যীশু খ্রিস্টঙ্কর মধুর নামরে ঈশ্বরঙ্କ সম্পর্কীয় আলোচনার চতুর্থ অধিবেশনকୁ স্বাগত করে। আজি আমি ঈশ্বরଙ୍କ আউ তিনোটি মৌলিক গুণসমূহ বিষয়ে আলোচনা করিবা। পূর্ব তিনোটি গুণ ভলি এই তিনোটি গুণ মধ্যে কেবল ঈশ্বরଙ୍କର অটে। তাঙ্কର ব্যক্তিত্বର পরিসর বাহারে কেহি এই গুণର অধিকারী হয়ে পারিবে নাহিঁ। পূর্ব আলোচনা সহ ক্রমান্বয়তা রখি দেখিলে ঈশ্বরଙ୍କ চতুর্থ মৌলিক গুণ হেউছি ঈশ্বর সর্বশক্তিমান অটন্তি। এর অর্থ ঈশ্বর সবুকিছি করে পারিবে, আউ যাহা তাঙ্কର চরিত্র ও স্বভাব সহ সামঞ্জস্য রখুথিব তাহা সে করিবাকୁ সমর্থ। কৌণসি বিষয় তাঙ্ক নিকটরে অসম্ভব নুহে। তাঙ্কର এই সামর্থ্য তাঙ্কର পবিত্র ও বুদ্ধিমন্ত ইচ্ছার অধীন। ঈশ্বর যাহা কিছু করিবে বা করিবাকୁ সমর্থ তাহা সে তাঙ্কର বাক্য সহ মেল রখি করিবে। ঈশ্বর যে সর্বশক্তিমান এহা তাঙ্কର সার্বভৌমত্বকୁ মধ্য বুঝায়। তাঙ্কର সৃষ্টি উপরে নিজের ইচ্ছা অনুযায়ী শাসন করিবার সম্পূর্ণ অধিকার অছি, মাত্র সে জবরদস্ত কৌণসি কার্য করতে না। ঈশ্বর যে সর্বশক্তিমান ও সার্বভৌম তাহা প্রকাশ করুবা শাস্ত্রাংশ সংক্ষেপে আলোচনা করিবা। প্রকাশিত ১৯ তার ৬ পদরে লেখা যায়, আম্ভমানঙ্কর সর্বশক্তিমান ঈশ্বর রাজ্যত্ব গ্রহণ করিয়াছন্তি। আদি ১৭ পর্ব ১ পদরে লেখা যায়, আম্ভে সর্বশক্তিমান পরমেশ্বর। আদি ১ ଏକ ପଦ କହେ, ଆଦ୍ୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀର ସୃଷ୍ଟି କଲେ। ପ୍ରକାଶିତ ଚାରିପର୍ବ ଏଗାର ପଦ କହେ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। ସମଗ୍ର ମର୍ତ୍ତ୍ୟର ପରମେଶ୍ୱର ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ପୃଥିବୀ ନିର୍ମାଣ କରିଅଛନ୍ତି। ତାଙ୍କର ଅସାଧ୍ୟ କିଛି ହିଁ ନାହିଁ। ସଦାପ୍ରଭୁ ସବୁ କରିପାରିବେ ଓ ତାଙ୍କର କୌଣସି ସଂକଳ୍ପ ନିବାରଣ କରାଯାଇ ନପାରେ। ଏଭ୍ରି ଏକ ପର୍ବ ଏକରୁ ଚାରିପଦର ସାରାଂଶ ଜଣାଯାଏ। ଈଶ୍ୱର ତାଙ୍କର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରିଛନ୍ତି। ମାଥିଉ 19:26 ଅନୁଯାୟୀ ଈଶ୍ୱରଙ୍କ ସମସ୍ତ ସାଧ୍ୟ, ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହୁଏ ନାହିଁ। ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। ଅବ୍ରାହମ ଓ ସାରା ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି ସାରାଙ୍କର ସ୍ତ୍ରୀ ଧର୍ମ ନିବୃତ ହୋଇଥିଲା। ତେଣୁ ସାରାଙ୍କ ପ୍ରଶ୍ନ, ଆପଣାର ବୃଦ୍ଧାବସ୍ଥାରେ କି ନିଶ୍ଚୟ ସନ୍ତାନ ଜନ୍ମିବ, ଉତ୍ତରରେ ସଦାପ୍ରଭୁ କହିଥିଲେ, ସଦାପ୍ରଭୁଙ୍କର ଆଶ୍ଚର୍ଯ୍ୟ କେଉଁ କର୍ମ? ଦାନିଏଲ ପୁସ୍ତକରେ ଯେପରି ଲେଖା ଅଛି, ଈଶ୍ୱର ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛା ଅନୁଯାୟୀ କାର୍ଯ୍ୟ କରନ୍ତି। ପଞ୍ଚମ ମୌଳିକ ଗୁଣ ହେଉଛି ଈଶ୍ୱର ସର୍ବଜ୍ଞ, ଅର୍ଥାତ୍ ଈଶ୍ୱର ସବୁକିଛି ଜାଣନ୍ତି, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ଏପରି କୌଣସି ବିଷୟ ନାହିଁ ଯାହା ଈଶ୍ୱର ଜାଣନ୍ତି ନାହିଁ। ଈଶ୍ୱରଙ୍କ ଜ୍ଞାନ ଓ ବୁଦ୍ଧି ସମ୍ପୂର୍ଣ୍ଣ ଓ ସେ ଏହା କେଉଁଠୁ ବି ଆହରଣ କରିନାହାନ୍ତି। ତାଙ୍କୁ କିଛି ମଧ୍ୟ ଶିଖିବାକୁ ପଡ଼ିନାହିଁ। ସିଦ୍ଧ ଜ୍ଞାନ, ସିଦ୍ଧ ବୁଝାମଣା ଓ ସିଦ୍ଧ ବୁଦ୍ଧି ସର୍ବଜ୍ଞ ମଧ୍ୟରେ ଅନ୍ତର୍ଭୁକ୍ତ। ସିଦ୍ଧ ଜ୍ଞାନର ଅର୍ଥ ସମସ୍ତ ଘଟଣା ବିଷୟରେ ସଠିକ୍ ଜ୍ଞାନ। ସିଦ୍ଧ ବୁଝାମଣା ହେଉଛି ଘଟଣାବଳୀର ସମ୍ପୂର୍ଣ୍ଣ ଜ୍ଞାନ ଓ ଅନୁବାଦ। ସିଦ୍ଧ ବୁଦ୍ଧି ହେଉଛି ଘଟଣା ଓ ବିଷୟର ଯଥାର୍ଥ ପ୍ରୟୋଗ। ପ୍ରକାଶିତ ବାକ୍ୟରେ ବର୍ଣ୍ଣନା କରାଯାଇଥିବା ବୃହତ୍ ଶ୍ୱେତବର୍ଣ୍ଣ ବିଚାର ସିଂହାସନରେ ପିତା ପରମେଶ୍ୱର ବିଚାରପତି ହେବାର ଯଥାର୍ଥତା ଅଛି। ଯେହେତୁ ସେ ସର୍ବଜ୍ଞ ହୋଇଥିବା ହେତୁ ପ୍ରତ୍ୟେକ ମନୁଷ୍ୟର ଜୀବନକୁ ପୁଙ୍ଖାନୁପୁଙ୍ଖ ଭାବେ ଜାଣନ୍ତି ଓ ସେହି ତଥ୍ୟ ଅନୁଯାୟୀ ନ୍ୟାୟରେ ସେ ବିଚାର କରିବେ। ସେ ବିଚାରରେ କେବେ ହେଲେ ଭୁଲ ସିଦ୍ଧାନ୍ତ ନେବେ ନାହିଁ। ବିଭିନ୍ନ ଶାସ୍ତ୍ରାଂଶର ଅଧ୍ୟୟନରୁ ଈଶ୍ୱର ଯେ ସର୍ବଜ୍ଞ ତାହା ଆମେ ନିଜ ଭାଷାରେ ମଧ୍ୟ ସରଳ ଭାବେ ବୁଝିପାରିବା। ସଦାପ୍ରଭୁଙ୍କ ଚକ୍ଷୁ ସର୍ବତ୍ର ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ। କୌଣସି ବ୍ୟକ୍ତି ଈଶ୍ୱରଙ୍କ ଚକ୍ଷୁରୁ ନିଜକୁ ଗୁପ୍ତ ସ୍ଥାନରେ ଲୁଚାଇ ରଖିପାରିବ ନାହିଁ। ଈଶ୍ୱରଙ୍କ ଉପସ୍ଥିତିରୁ କେହି ଆପଣାକୁ ଲୁଚାଇ ପାରିବ ନାହିଁ। ଆମ ମଧ୍ୟରେ ଚିନ୍ତା ଆସିବା ଆଗରୁ ଈଶ୍ୱର ତା ମଧ୍ୟ ଜାଣନ୍ତି। ତାଙ୍କର ଜ୍ଞାନ ଅସୀମ। ପ୍ରତ୍ୟେକ ମନୁଷ୍ୟ ସନ୍ତାନର ହୃଦୟକୁ ସେ ଭଲ ଭାବେ ଜାଣନ୍ତି। ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ। ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ। ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କ ମଧ୍ୟରେ ଅନାଦିକାଳରୁ ଥିବା ପାର୍ଥକ୍ୟ ଓ ଐକ୍ୟତା ଈଶ୍ୱର ଜାଣନ୍ତି। ମନୁଷ୍ୟ କ'ଣ ସବୁ କରିବ ଈଶ୍ୱର ତାହା ପୂର୍ବରୁ ଜାଣନ୍ତି। ପୂର୍ବଜ୍ଞାନର ଏହି ଆଧାର ଉପରେ ଈଶ୍ୱର ଆତ୍ମାଙ୍କ ଦ୍ୱାରା ମସିହଙ୍କ ଜୀବନ ବିଷୟରେ ସମସ୍ତ ଘଟଣାବଳୀ ଭାବବାଦୀମାନଙ୍କ ମୁଖ ଦ୍ୱାରା ପ୍ରକାଶ କରିଥିଲେ। ଈଶ୍ୱର ମଧ୍ୟ ସମସ୍ତ ଜାତି ଓ ବ୍ୟକ୍ତିବିଶେଷଙ୍କ ଇତିହାସ ଓ ଅନ୍ତିମ ଅବସ୍ଥା ବିଷୟରେ ଜାଣନ୍ତି। ତେଣୁ ଏହି ଜ୍ଞାନର ଆଧାରରେ ସେ ସେମାନଙ୍କୁ ତାହା ଜଣାଇଥିଲେ। ଈଶ୍ୱର ଯେ ସର୍ବଜ୍ଞ ତାହା ନିମ୍ନକ୍ତ ଶବ୍ଦସମୂହ ମଧ୍ୟରୁ ପ୍ରକାଶ କରେ। ପୂର୍ବଜ୍ଞାନ ଅର୍ଥାତ୍ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ନିରୂପଣ ମଧ୍ୟ କରିଥିଲେ। ପୂର୍ବରୁ ଦେଖିବାର ଅର୍ଥ ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ। ଯେଉଁ ଈଶ୍ୱର ସର୍ବଜ୍ଞ ସେହି କେବଳ ଏକ ବିଶ୍ୱକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ଓ ସର୍ବଶକ୍ତିମାନ ପରମେଶ୍ୱର ତାଙ୍କର ସମସ୍ତ ସୃଷ୍ଟିର ଆବଶ୍ୟକତାକୁ ଏକ ସମୟରେ ପରିପୂରଣ କରିବାକୁ ସମର୍ଥ ଅଟନ୍ତି। ଷଷ୍ଠ ମୌଳିକ ଗୁଣ ହେଲା ଈଶ୍ୱର ସର୍ବବ୍ୟାପୀ, ଅର୍ଥାତ୍ ସେ ଏକ ସମୟରେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ। ସେ ସମୟ ଓ ସ୍ଥାନ ମଧ୍ୟରେ ସୀମିତ ନୁହନ୍ତି। ସେ ବିଶ୍ୱର ଯେକୌଣସି ସ୍ଥାନରେ ଏକ ସମୟରେ ରହିପାରିବେ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ ସେ ସବୁ ସ୍ଥାନରେ ଏକ ସମୟରେ ଉପସ୍ଥିତ ରହିଥିବା ବେଳେ ତାଙ୍କ ସିଂହାସନ କେବେ ହେଲେ ଶୂନ୍ୟ ପଡ଼ିନାହିଁ। ଈଶ୍ୱର ମହାଶୂନ୍ୟ ବାହାରେ ମଧ୍ୟ ବିଦ୍ୟମାନ। ସୀମିତ ମହାଶୂନ୍ୟ ନିଜର ଅସ୍ତିତ୍ୱ ପାଇଁ ଈଶ୍ୱରଙ୍କ ଉପରେ ନିର୍ଭର କରେ। ବିଭିନ୍ନ ଶାସ୍ତ୍ରାଂଶ ପ୍ରକାଶ କରେ ଯେ ଈଶ୍ୱର ସର୍ବବ୍ୟାପୀ, ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି, କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ଥି, ଗତି ଓ ସ୍ଥିତି। ଏପରି କୌଣସି ସ୍ଥାନ ନାହିଁ ଯେଉଁଠାକୁ ମନୁଷ୍ୟ ପଳାୟନ କରି ଲୁଚିପାରିବ। ଯେଉଁଠାରେ ଦୁଇ କି ତିନି ଜଣ ଯୀଶୁଙ୍କ ନାମରେ ଏକତ୍ର ହୁଅନ୍ତି ସେହି ସ୍ଥାନରେ ସେ ସେମାନଙ୍କ ମଧ୍ୟରେ ଉପସ୍ଥିତ ଥାଆନ୍ତି। ଜିରିମିୟ 23:24 ଲେଖାଯାଏ, ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇପାରେ। ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ୟ ବ୍ୟାପିନଥାଉ। ସମଗ୍ର ପୃଥିବୀ ଈଶ୍ୱରଙ୍କ ଗୌରବରେ ପୂର୍ଣ୍ଣ। ଈଶ୍ୱର ସମସ୍ତ ବିଷୟକୁ ସର୍ବତ ଭାବେ ପୂର୍ଣ୍ଣ କରନ୍ତି। ସମସ୍ତ ବିଶ୍ୱାସୀମାନଙ୍କ ସହିତ ଈଶ୍ୱର ସବୁ ସ୍ଥାନରେ ଅଛନ୍ତି। ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଈଶ୍ୱରଙ୍କୁ ଧାରଣ କରି ନପାରେ। ମନୁଷ୍ୟ ଈଶ୍ୱରଙ୍କଠାରୁ ଯେଉଁଆଡ଼େ ପଳାୟନ କରିଲେ ମଧ୍ୟ ଏହା ସ୍ୱର୍ଗ ହୋଇପାରେ ବା ପାତାଳ ହୋଇପାରେ, ସେଠାରେ ଈଶ୍ୱରଙ୍କ ଉପସ୍ଥିତି ତାକୁ ଧରିବ। ତେଣୁ ଆପଣ ଯଦି ସର୍ବଶକ୍ତିମାନ, ସର୍ବଜ୍ଞ ଓ ସର୍ବବ୍ୟାପୀ ପରମେଶ୍ୱରଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ ଜୀବନଯାପନ କରନ୍ତି, ତେବେ ଆପଣଙ୍କ ଜୀବନରେ ଅସମ୍ଭବ ବୋଲି କିଛି ବିଷୟ ରହିବ ନାହିଁ। ପାଉଲଙ୍କ ଭଳି ଆପଣ କହିପାରିବେ, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସବୁକିଛି କରିପାରେ। ସେ ସର୍ବଜ୍ଞ ହୋଇଥିବା ହେତୁ ଆପଣ ତାଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟିଲେ ତାଙ୍କୁ ଆପଣ ସନ୍ତୁଷ୍ଟ କରିପାରିବେ। ସେ ସର୍ବବ୍ୟାପୀ ହୋଇଥିବା ହେତୁ ମୃତ୍ୟୁ କି ଜୀବନ ଆପଣଙ୍କୁ ତାଙ୍କଠାରୁ ବିଚ୍ଛିନ୍ନ କରିପାରିବ ନାହିଁ। ଅନନ୍ତକାଳୀନ, ଅପରିବର୍ତ୍ତନୀୟ, ସର୍ବଜ୍ଞ, ସର୍ବଶକ୍ତିମାନ ଓ ସର୍ବବ୍ୟାପୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଲଭିବାକୁ ସେହି ଧନ କର ହେ ଯତନ ପ୍ରେମ ଦିଏ ସହିଷ୍ଣୁ କରାଇ ଉଦାର ଚେତା ପ୍ରେମ ଦିଏ ସହିଷ୍ଣୁ କରାଇ ଉଦାର ଚେତା ଶତ୍ରୁ ମିତ୍ର ନିଜ କରେ ସେ ସମାନ ପ୍ରେମ କର ଧନ ଲଭିବାକୁ ସେହି ଧନ କର ହେ ଯତନ
আশা করু প্রস্তুত সন্দেশ রু আপন নিশ্চয় উপকার পাই অধিক জাণিপ্রে আপন আমার ওয়েবসাইট www.gbetministries.org রে লগ ইন করি পারিবে। পরমেশ্বর আপনার আশীর্বাদ করন্তু। আমেন।